आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ନୂଆଦିଲ୍ଲୀଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଚମ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶରେ ଭୂତଳ ଜଳସ୍ଥିତି ହ୍ରାସ ପାଉଥିବା ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି। ଷୋହଳତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ଆଲୋଚନା। ନ୍ୟାୟିକ ହସ୍ତକ୍ଷେପ ସମ୍ଭାବନାକୁ ହ୍ରାସ କରିବା ପାଇଁ ଆଇନର ଚିଠା ପ୍ରସ୍ତୁତ କରିବା କ୍ଷେତ୍ରରେ ବୈଧାନିକ ସ୍ପଷ୍ଟତା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମଗ୍ର ପ୍ରଶାସନକୁ ହାଇ ଆଲର୍ଟ କଲେ ରାଜ୍ୟ ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିଛନ୍ତି। 9 ବିଭାଗରେ 38 ଜଣ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଜଳ ଉପଭୋକ୍ତା ସଂଘ ଏବଂ ନାଗରିକ ସମାଜ ଅନ୍ତର୍ଭୁକ୍ତ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଜଳ ଜୀବନ ମିଶନ ଅଧୀନରେ ସରକାର ଦେଶର 78% ଅଧିକ ଗ୍ରାମାଞ୍ଚଳ ପରିବାରକୁ ପାଇପ୍ ଯୋଗେଇ ଜଳ ସଂଯୋଗ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, 2019 ଯେତେବେଳେ ଏହି ଅଭିଯାନ ଆରମ୍ଭ ହୋଇଥିଲା ସେତେବେଳେ ଗ୍ରାମାଞ୍ଚଳରେ ମାତ୍ର 17% ପରିବାରକୁ ବିଶୁଦ୍ଧ ଜଳ ମିଳିଥିଲା। ଜଳ ଜୀବନ ମିଶନ ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ତେବେ ଦେଶରେ ଭୂତଳ ଜଳସ୍ଥିତି ହ୍ରାସ ପାଉଥିବା ନେଇ ରାଷ୍ଟ୍ରପତି ଚିନ୍ତା ବ୍ୟକ୍ତ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶକୁ ଦ୍ୱିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀକୁ ମିଳିତ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ପ୍ରଶଂସାପତ୍ର, ଟ୍ରଫି ଓ କେତେକ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ଅର୍ଥରାଶି ମଧ୍ୟ ପୁରସ୍କାର ଆକାରରେ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ରୁଷର କାଜାନ୍ଠାରେ 16 ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟକୁ ଦୋହରାଇ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ଉଚିତ। ସେ କହିଛନ୍ତି, ମାନବୀୟ ପ୍ରୟାସକୁ ପ୍ରାଥମିକତା ଦେଇ ଶାନ୍ତି ଏବଂ ସ୍ଥିରତା ଶୀଘ୍ର ଫେରାଇ ଆଣିବାକୁ ନୂଆଦିଲ୍ଲୀ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଆଗାମୀ ସମୟରେ ଭାରତ ଏ ଦିଗରେ ସମ୍ଭାବ୍ୟ ସହଯୋଗ ପ୍ରଦାନ କରିବା ଲାଗି ପ୍ରସ୍ତୁତ ଅଛି। ଶ୍ରୀ ମୋଦି କହିଛନ୍ତି, ନିକଟରେ ତାଙ୍କର ରୁଷ ଗସ୍ତ ଦୁଇ ଦେଶର ଘନିଷ୍ଠ ସମନ୍ୱୟ ଏବଂ ଗଭୀର ବନ୍ଧୁତ୍ୱକୁ ପ୍ରତିଫଳନ କରିଛି। ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା କାଜାନ୍ ସହର ସହିତ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି। କାଜାନ୍ରେ ଭାରତର ନୂତନ ବାଣିଜ୍ୟ ଦୂତାବାସ ଖୋଲିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ରିକ୍ସ ସଂଗଠନ ଉପରେ ମତ ରଖି ଶ୍ରୀ ମୋଦି କହିଛନ୍ତି, ଗତ 15 ମଧ୍ୟରେ ବ୍ରିକ୍ସ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏବେ ବିଶ୍ୱର ଅନେକ ଦେଶ ଏହି ଗୋଷ୍ଠୀରେ ସାମିଲ ହେବାକୁ ଚାହୁଁଛନ୍ତି। କାଜାନ୍ରେ ଭାରତର ଦୂତାବାସ ଖୋଲିବା ନିଷ୍ପତ୍ତିକୁ ମଧ୍ୟ ରୁଷ ରାଷ୍ଟ୍ରପତି ପୁତିନ୍ ସ୍ୱାଗତ କରିଛନ୍ତି। ସୂଚନାଯୋଗ୍ୟ, ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ଅଛନ୍ତି। ଆସନ୍ତାକାଲିଠାରୁ କାଜାନ୍ରେ ଆରମ୍ଭ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ରୁଷକୁ 2 ଗସ୍ତରେ ଯାଇଛନ୍ତି। ନ୍ୟାୟସଙ୍ଗତ ବୈଶ୍ୱିକ ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷୀୟତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି। ଏହି ଶିଖର ସମ୍ମିଳନୀ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର କାଜାନ୍ଠାରେ ଥିବା ଆମ ସମ୍ବାଦଦାତାଙ୍କୁ କହିଛନ୍ତି। ନ୍ୟାୟିକ ହସ୍ତକ୍ଷେପ ସମ୍ଭାବନାକୁ ହ୍ରାସ କରିବା ପାଇଁ ଆଇନର ଚିଠା ପ୍ରସ୍ତୁତ କରିବାରେ ବୈଧାନିକ ସ୍ପଷ୍ଟତା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗାନ୍ଧୀନଗରର ଏକ ବିଧାନସଭା ଡ୍ରାଫ୍ଟିଂ କର୍ମଶାଳାରେ ଗୁଜରାଟ ବିଧାୟକମାନଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଡ୍ରାଫ୍ଟିଂରେ ଯେତେ ଅଧିକ ଧୂସର କ୍ଷେତ୍ର ଅଛି, ନ୍ୟାୟିକ ବ୍ୟାଖ୍ୟା ପାଇଁ ସେତେ ଅଧିକ ସୁଯୋଗ ରହିଛି। ସ୍ୱଚ୍ଛ ଏବଂ ତ୍ରୁଟିବିହୀନ ଆଇନ କେବଳ ଏହାର କାର୍ଯ୍ୟକାରିତାରେ ସହାୟକ ହୁଏ ନାହିଁ, ବରଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ମଧ୍ୟ ସହାୟକ ହୋଇଥାଏ। ଭବିଷ୍ୟତରେ ଆଇନର ସ୍ପଷ୍ଟତା, ତର୍କ ଏବଂ ବ୍ୟବହାରିତାକୁ ବୃଦ୍ଧି କରିବା ପାଇଁ ବ୍ୟବସ୍ଥାପକ ଡ୍ରାଫ୍ଟିଂରେ ତାଲିମ ନେବା ପାଇଁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ବାଚସ୍ପତି ଶଙ୍କର ଚୌଧୁରୀ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର 8 କୋଟି ଦୁଗ୍ଧ ଚାଷୀଙ୍କୁ ସମବାୟ ଭିତ୍ତିଭୂମି ସହିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖି ଭାରତ ଆଗାମୀ ଦିନରେ ଦ୍ୱିତୀୟ ଶ୍ୱେତ ବିପ୍ଳବ ପାଇଁ ପ୍ରସ୍ତୁତ ହେଉଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଗୁଜରାଟର ଆନନ୍ଦଠାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ବର୍ତ୍ତମାନ କେବଳ 1.5 କୋଟି ଦୁଗ୍ଧ ଚାଷୀ ସମବାୟ ସମିତି ସହିତ ଜଡ଼ିତ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶୋଷଣର ଶିକାର ହେଉଛନ୍ତି। ସେ କହିଛନ୍ତି, ଭାରତର ଦୁଗ୍ଧ କ୍ଷେତ୍ର ବାର୍ଷିକ 6% ହାରରେ ବୃଦ୍ଧି ପାଉଛି। ଦୁଗ୍ଧ ଶିଳ୍ପର ସଫଳତା ଏବଂ ଦୁଗ୍ଧ ଚାଷୀଙ୍କ ଆର୍ଥିକ ଉତ୍ଥାନରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ଶ୍ରୀ ଶାହା ପ୍ରଶଂସା କରିଥିଲେ। ଆଗାମୀ 5 ବର୍ଷ ମଧ୍ୟରେ ଦେଶରେ 2 ଲକ୍ଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ବିଜେପି ସରକାର ଯୋଜନା କରିଥିବା ସେ କହିଥିଲେ। ଦୁଗ୍ଧ କ୍ଷେତ୍ରର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ଶାହା ଜାତୀୟ ଗୋକୁଲ ମିଶନ ଭଳି ସରକାରଙ୍କ ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ଶାହା ଦୁଗ୍ଧ ବୋର୍ଡର ଅନେକ କୃଷକ କୈନ୍ଦ୍ରିକ ପ୍ରକଳ୍ପକୁ ଉନ୍ମୋଚନ କରିବା ସହ NDDB ନୂତନ କ୍ୟାମ୍ପସ୍କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ର ଦୁଗ୍ଧ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ଗୁଜରାଟର ପଶୁପାଳନ ମନ୍ତ୍ରୀ ରାଘବଜୀ ପଟେଲ ଏବଂ NDDBର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମିନେଶ ଶାହା ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ ଡକ୍ଟର ଏନ୍ଜି ଏଙ୍ଗ ହେନ୍ଙ୍କ ସହ 6ଷ୍ଠ ଭାରତ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀଙ୍କ ବାର୍ତ୍ତାଳାପର ସହ ଅଧ୍ୟକ୍ଷତା କରିଛନ୍ତି। ଏହି ଶିଖର ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯେଉଁ ରଣନୈତିକ ଭାଗିଦାରୀ ରହିଛି ତାହା ଆମ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠତାର ପ୍ରମାଣ। ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତର ଆକ୍ଟ ଇଷ୍ଟ ନୀତିର ଦଶନ୍ଧି ପାଳନ କରୁଛି, ଯେଉଁଥିରେ ଆର୍ଥିକ ସହଯୋଗ, ସାଂସ୍କୃତିକ ସମ୍ପର୍କ ଏବଂ ଦେଶର ଅନୁଷ୍ଠାନଗୁଡ଼ିକ ସହିତ ରଣନୈତିକ ସଂଯୋଗ ବିକଶିତ କରିବାରେ ସିଙ୍ଗାପୁର ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଶିଖର ସମ୍ମିଳନୀରେ ଉଭୟ ଦେଶ ଦ୍ୱିପାକ୍ଷିକ ପ୍ରତିରକ୍ଷା ଭାଗିଦାରୀ ଉପରେ ଆଲୋଚନା କରିଛନ୍ତି। ଭାରତ ପ୍ରତିରକ୍ଷା ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ସହଭାଗୀ ସ୍ୱାର୍ଥର ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ ଡକ୍ଟର ହେନ୍ କହିଥିଲେ, ସିଙ୍ଗାପୁର ଦୃଷ୍ଟିକୋଣରୁ ଭାରତ ସର୍ବଦା ପୂର୍ବର ଅଂଶ ହୋଇ ରହିଛି। ଏହି ସମ୍ମିଳନୀ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଭାଗିଦାରୀ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ପୂର୍ବର ସାର୍ସ ଏବଂ ମେର୍ସ ଭୂତାଣୁ ତୁଳନାରେ COVID-19 ଭୂତାଣୁ ଅଧିକ ସଂକ୍ରାମକ ହେବାର କାରଣ ଜାପାନର ଗବେଷକମାନେ ଆବିଷ୍କାର କରିଛନ୍ତି। କୋବେ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, COVID-19 ପାଇଁ ଦାୟୀ SARS-CoV-2 ଭୂତାଣୁ ଏକ ଏନ୍ଜାଇମ୍ ବହନ କରେ ଯାହା ଭୂତାଣୁ ବିରୁଦ୍ଧରେ ଏକ କୋଷର ଅନ୍ତର୍ନିହିତ ରୋଗ ପ୍ରତିରୋଧ ପ୍ରଣାଳୀ ବିରୁଦ୍ଧରେ କାର୍ଯ୍ୟ କରିପାରିବ। କୋଭିଡ୍ ଭୂତାଣୁରେ ISG-15 ନାମକ ଆଣବିକ ଟ୍ୟାଗ୍ ନ୍ୟୁକ୍ଲିଓ କ୍ୟାପ୍ସିଡ୍ ପ୍ରୋଟିନ୍ଗୁଡ଼ିକୁ ପରସ୍ପର ସହିତ ସଂଲଗ୍ନ ହେବାରୁ ରୋକିଥାଏ, ଯାହା ଭୂତାଣୁଗୁଡ଼ିକୁ ଏକତ୍ର କରିବାରେ ସକ୍ଷମ ହେବା ପାଇଁ ଏକ ପ୍ରମୁଖ ପ୍ରକ୍ରିୟା। କରୋନା ଭୂତାଣୁ ଜନ୍ମଗତ ପ୍ରତିରୋଧ ପ୍ରଣାଳୀକୁ କ୍ଷତିଗ୍ରସ୍ତ କରୁଥିବାରୁ ଏହା ଅତ୍ୟଧିକ ସଂକ୍ରାମକ ବୋଲି ଗବେଷଣାରୁ ଜଣାଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଓଡ଼ିଶାର ପାରାଦ୍ୱୀପଠାରୁ ପ୍ରାୟ 700 କିଲୋମିଟର ଦକ୍ଷିଣ ପୂର୍ବ ଏବଂ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜର 750 କିଲୋମିଟର ଦକ୍ଷିଣ ପୂର୍ବ ଭାଗରେ ରହିଛି। ଏହା ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଇ ଆସନ୍ତା ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବା ପାଇଁ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଘୂର୍ଣ୍ଣିବଳର ଏକ ନୂତନ ଟ୍ରାକ୍ ଜାରି ରହିଛି, ଯାହା ବାଲେଶ୍ୱର ନିକଟବର୍ତ୍ତୀ ଓଡ଼ିଶା ଉପକୂଳ କିମ୍ବା କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଭିତରକନିକା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି 100-110 କିଲୋମିଟର ବେଗରେ ପବନ ବହିବା ସହ ଏହାପରେ 120 କିଲୋମିଟର ବେଗରେ ଉପକୂଳ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜଧାନୀ ଭୁବନେଶ୍ୱରରେ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ବନ୍ଦରରେ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଆସନ୍ତାକାଲିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 5ମ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶରେ ଭୂତଳ ଜଳସ୍ଥିତି ହ୍ରାସ ପାଉଥିବା ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି। 16ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ଆଲୋଚନା, ନ୍ୟାୟିକ ହସ୍ତକ୍ଷେପ ସମ୍ଭାବନାକୁ ହ୍ରାସ କରିବା ପାଇଁ ଆଇନର ଚିଠା ପ୍ରସ୍ତୁତ କରିବା କ୍ଷେତ୍ରରେ ବୈଧାନିକ ସ୍ପଷ୍ଟତା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି, ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମଗ୍ର ପ୍ରଶାସନକୁ ହାଇ ଆଲର୍ଟ କଲେ ରାଜ୍ୟ ସରକାର। ସମ୍ବାଦ ଶେଷ ହେଲା।